ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ଭୁଜ ବାୟୁସେନା ଘାଟିରେ ବାୟୁସେନା ଯୋଦ୍ଧାଙ୍କୁ ଭେଟିବା ଅବସରରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରାଜ୍ୟରେ ଶିଳ୍ପ ତାଲିମ ପାଇଁ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଲାଗି ଓଏମ୍ସି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ। ସମ୍ବଲପୁର ଚିପିଲିମାରେ 100 କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେବ ମତ୍ସ୍ୟଚାଷ ପ୍ରକଳ୍ପ। ଏବଂ ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଗୁଜରାଟର ଭୁଜ ବାୟୁସେନା ଘାଟିଠାରେ ବାୟୁସେନା ଯୋଦ୍ଧାଙ୍କୁ ଭେଟିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଅପରେସନ୍ ସିନ୍ଦୁର ଜାରି ରହିଛି। ଆତଙ୍କବାଦୀମାନଙ୍କ ବିରୋଧରେ ଏହି ଲଢ଼େଇ ଜାରି ରହିଥିବ। ଏହି ଲଢ଼େଇରେ ବାୟୁସେନା ସବୁବେଳେ ନେତୃତ୍ୱ ନେଇଆସୁଛି। ବିଶ୍ୱ ଭାରତର ପ୍ରତିରକ୍ଷା ବ୍ୟବସ୍ଥାର ଶକ୍ତି ପ୍ରଦର୍ଶନ ଦେଖିସାରିଛି। ଭାରତ ଚାହିଁଲେ ବିଶ୍ୱର କୌଣସି କୋଣରେ ମଧ୍ୟ ପହଞ୍ଚପାରିବ ବୋଲି ଅପରେସନ୍ ସିନ୍ଦୁର ମାଧ୍ୟମରେ ପ୍ରମାଣିତ ହୋଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଭାରତୀୟ ବାୟୁସେନାର ପ୍ରଶଂସା କରିବା ସହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଶକ୍ତିକୁ ପାକିସ୍ତାନ ସ୍ୱୀକାର କରିସାରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।
आपने प्रधानमंत्री मोदी जी के नेतृत्व में नए भारत का संदेश पूरी दुनिया तक इस बार पहुंचा दिया है। यह संदेश है कि अब भारत केवल विदेशों से इम्पोर्ट किए गए हथियारों और प्लेटफॉर्म पर ही निर्भर नहीं है, बल्कि भारत में बने अस्त्र और शस्त्र भी हमारी सैन्य शक्ति का अब हिस्सा बन चुके हैं। अब भारत में बने हथियार भी अचूक और अभेद्य है, यह पूरे विश्व ने देख लिया। ब्रह्मोस मिसाइल की ताकत को तो पाकिस्तान ने खुद स्वीकार कर लिया है।
ରାଜ୍ୟରେ ମିଶ୍ରିତ ଅର୍ଥନୀତି ଆରମ୍ଭ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଖଣିଜ ଉତ୍ପାଦନ ସହ ଏଥିରେ ଗୁଣାତ୍ମକ ମାନ ବୃଦ୍ଧି ହେଲେ ରାଜ୍ୟରେ ବ୍ୟାପକ ଶିଳ୍ପାୟନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରସ୍ଥିତ କୃଷି ଶିକ୍ଷା ସଦନଠାରେ ଓଡ଼ିଶା ଖଣି ନିଗମ ଓଏମ୍ସିର 70ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଖଣିଜ ପଦାର୍ଥର ଅନ୍ୱେଷଣ, ଖନନ ଓ ପରିବହନ କାର୍ଯ୍ୟକୁ ନିରନ୍ତର ଭାବେ ସମ୍ପାଦନ କରି ଓଡ଼ିଶା ଖଣି ନିଗମ ଓଏମ୍ସି ଉତ୍କର୍ଷତା ପ୍ରତିପାଦନ କରିଆସୁଛି। ରାଜ୍ୟରେ ଶିଳ୍ପ ତାଲିମ ପାଇଁ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଲାଗି ଓଏମ୍ସି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।
ୱାର୍ଲ୍ଡ କ୍ଲାସ୍ ଦକ୍ଷତା ତାଲିମ କେନ୍ଦ୍ର, ସେଥିରେ ବିଭିନ୍ନ ପ୍ରକାରର ଖଣି ଉତ୍ତୋଳନ ସହିତ ଶିଳ୍ପରେ ବି ସେମାନେ କେମିତି କାମରେ ଲାଗିପାରିବେ, ସେମାନଙ୍କୁ କିଭଳି ଭାବରେ ସ୍କିଲ୍ କରାଯାଇପାରିବ, ଦକ୍ଷତା ତାଲିମ କେନ୍ଦ୍ର ଯଦି କରାଯାଇପାରିବ ତାହେଲେ ନିଶ୍ଚିତ ଭାବରେ ତ ଏହିଭଳି ଭାବରେ ଆମେ ଅନେକ କାମ କରିପାରିବା। ଏବଂ ମୁଁ ଭାବୁଛି ସବୁଠାରୁ ବଡ଼ କଥା ହେଲା ଓଡ଼ିଶାକୁ ଆମକୁ 2036ରେ ଆମେ ଆମର ସ୍ୱପ୍ନ ଦେଖିବା କଥା ଯେ କେମିତି ହେଇଥିବ, ତ ସେଥିପାଇଁ ଆମକୁ ନୂଆ ଭିଜନ ଆଉ ନୂଆ ସମୃଦ୍ଧ ଓଡ଼ିଶାରେ 36 କାର୍ଯ୍ୟକ୍ରମ ହେବ 36 ପାଇଁ 2036 ପାଇଁ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଡ଼ବିଲ୍ ଡୁବୁନା ଖଣିର ପୁନରାରମ୍ଭ କରିଛନ୍ତି। କେନ୍ଦୁଝର ବଡ଼ବିଲ୍ ଏବଂ କୋଇଡ଼ା ଖଣି ଅଞ୍ଚଳରେ 920 କିଲୋୱାଟ୍ ପିସି ସୋଲାର ପ୍ଲାଣ୍ଟ, ତିରିଙ୍ଗ ପାହାଡ଼ ଖଣି ଏବଂ ରେଙ୍ଗାଲ ବେଡ଼ାସ୍ଥିତ ଆର୍ଆଇ କଲୋନୀକୁ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହାସହ ଏଲ୍ଏମ୍ଏସ୍, ଓଏଫ୍ଏମ୍ଏସ୍, ଓ ପ୍ଲସ୍, ଓଆର୍ଏମ୍ଏସ୍ ଆଇଟି ମଡ୍ୟୁଲ୍ର ଶିଳାନ୍ୟାସ କରାଯାଇଛି। ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟର କୃଷକ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇପାରିବେ। ବାର୍ଷିକ ସର୍ବାଧିକ 10% ଅର୍ଥ ଏଥିପାଇଁ ବିନିଯୋଗ ହୋଇପାରିବ। ସୂଚନାଯୋଗ୍ୟ, ବଜ୍ରପାତ, ଗ୍ରୀଷ୍ମ ପ୍ରବାହ, ଘୂର୍ଣ୍ଣିଝଡ଼, ସାମୁଦ୍ରିକ ଝଡ଼, ପ୍ରବଳ ବର୍ଷା ଏବଂ ବନ୍ୟା ନଥିବା ସମୟରେ ଡଙ୍ଗା ଦୁର୍ଘଟଣାଜନିତ ମୃତ୍ୟୁ ଓ ସର୍ପଘାତକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ମଧ୍ୟ ଘୋଷଣା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ବଲପୁର ଚିପିଲିମା ଅଞ୍ଚଳରେ ଆଗାମୀ ଦିନରେ 100 କୋଟି ଟଙ୍କା ବ୍ୟୟରେ ମତ୍ସ୍ୟଚାଷ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚିପିଲିମାସ୍ଥିତ କୃଷି ମହାବିଦ୍ୟାଳୟର ନୂତନ ଅତ୍ୟାଧୁନିକ ହୀରାକୁଦ ପ୍ରେକ୍ଷାଳୟର ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଓ ପଶ୍ଚିମ ଓଡ଼ିଶାର ଚାଷୀଙ୍କ ଦକ୍ଷତା ବୃଦ୍ଧି ପାଇଁ ରାଜ୍ୟ ସରକାର 80 କୋଟି ଟଙ୍କା ସରକାରୀ ଅନୁଦାନ ବ୍ୟବସ୍ଥା କରିଛନ୍ତି। ଆଗାମୀ ଦିନରେ ଏହି କୃଷି ମହାବିଦ୍ୟାଳୟରେ ଚାଷରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ନୂଆ ପାଠ୍ୟକ୍ରମ ପ୍ରସ୍ତୁତି, ଚାଷୀଙ୍କୁ ପ୍ରଶିକ୍ଷଣ, ଧାନ ଚାଷ ସମେତ ବିଭିନ୍ନ ଫସଲ ଉତ୍ପାଦନ ବୃଦ୍ଧି, କ୍ଷୟକ୍ଷତି ହ୍ରାସ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ପ୍ରାୟ 10 କୋଟି 50 ଲକ୍ଷ ଟଙ୍କା ନିବେଶରେ ଏହି ପ୍ରେକ୍ଷାଳୟର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ସମ୍ବଲପୁରଠାରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ ଯୋଗଦେଇ ସହର ପରିକ୍ରମା କରିଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜେଲ୍ ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ କଚେରୀ ଛକସ୍ଥିତ ଶହୀଦ ସ୍ତମ୍ଭ ନିକଟରେ ଶେଷ ହୋଇଥିଲା। ସମଗ୍ର ବିଶ୍ୱ ଭାରତୀୟ ସୈନ୍ୟଙ୍କ ପରାକାଷ୍ଠା ଦେଖିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ରାଜସୁନାଖଳାରେ ଅପରେସନ୍ ସିନ୍ଦୁର ସଫଳତା ନେଇ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲା। କେନ୍ଦ୍ରାପଡ଼ାରେ ରାଷ୍ଟ୍ରୀୟ ସୁରକ୍ଷା ନାଗରିକ ସମାଜ ଆନୁକୂଲ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନୟାଗଡ଼ ଜିଲ୍ଲାରେ ନିର୍ବାଚନ ମଣ୍ଡଳୀସ୍ତରୀୟ ଉନ୍ନୟନ ସମୀକ୍ଷା ବୈଠକ ବିଧାୟକ ଡକ୍ଟର ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁର ସମସ୍ୟା, ହସ୍ପିଟାଲରେ ଡାକ୍ତରଙ୍କ ଆବଶ୍ୟକତା, ଯୁକ୍ତ ଦୁଇ ମହାବିଦ୍ୟାଳୟ, ବିଦ୍ୟାଳୟଗୁଡ଼ିକରେ ଜମିପଟ୍ଟାକୁ ନେଇଥିବା ସମସ୍ୟା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏଥିସହ ଜିଲ୍ଲାରେ ମାଛ ଉତ୍ପାଦନ ହ୍ରାସ ପାଇବା ସମ୍ପର୍କରେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ ସହ ବିଧାୟକ ଓ ଜିଲ୍ଲାପାଳ ଆଲୋଚନା କରି ତୁରନ୍ତ ଏହାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଭଦ୍ରକ ଜିଲ୍ଲାରେ ପ୍ରଥମଥର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିଧାନ ସଂଗ୍ରହ କରାଯିବ। ଜିଲ୍ଲାର 5ଟି ବ୍ଲକର 26ଟି ସମବାୟ ସମିତି ଓ 6ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଆସନ୍ତା 28 ତାରିଖରୁ 32ଟି ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ। ଧାନ ବିକ୍ରି କରିବା ଲାଗି 1963 ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ଚଳିତ ଥର 4000 ମେଟ୍ରିକ୍ ଟନ୍ ଧାନ କିଣାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଜୟପୁର ମାଲକାନଗିରି ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ 3 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2 ଜଣ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ରୁ ମାଲକାନଗିରି ଯାଉଥିବାବେଳେ ଗୋଟିଏ କାର୍ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା, ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବଲାଙ୍ଗୀର ଜିଲ୍ଲାର ଗନ୍ଧମାର୍ଦ୍ଧନ, ଚକ୍ରତାଣ୍ଡି ଓ ଖୁରିପାଣି ଜଙ୍ଗଲରେ 2ଟି ମାଓବାଦୀ କ୍ୟାମ୍ପକୁ ପୁଲିସ୍ ଠାବ କରିଛି। ଗନ୍ଧମାର୍ଦ୍ଧନ ଜଙ୍ଗଲରେ ମାଓ ଗତିବିଧି ଥିବା ସୂଚନା ପାଇ ପୁଲିସ୍ର 2ଟି ଡିଭିଏଫ୍ ଟିମ୍ ଖାନତଲାସୀ କରିଥିଲା। ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାଓ ସାମଗ୍ରୀ ପୁଲିସ୍ ଜବତ କରିଛି। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁ ଜନିତ ରୋଗକୁ ପ୍ରତିହତ କରାଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଡେଙ୍ଗୁ ବିରୋଧରେ ଏକାଠି ଲଢ଼ିବାକୁ ସାମାଜିକ ଗଣମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ରାଜ୍ୟକୁ ସୁସ୍ଥ ଓ ସ୍ୱଚ୍ଛ କରିବା ପାଇଁ ସମସ୍ତଙ୍କର ସକ୍ରିୟ ଭାଗିଦାରିତାର ଆବଶ୍ୟକତା ରହିଛି। ଡେଙ୍ଗୁ ରୋଗ ଘାତକ ହୋଇପାରେ, ମାତ୍ର ଏହାର ସଫଳ ପ୍ରତିରୋଧ ସମ୍ଭବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଙ୍ଗା ପଞ୍ଚାୟତର ଉପାନ୍ତ ଅଞ୍ଚଳ ଡୁଲାବାଲି ଗ୍ରାମରେ ପୁଲିସ୍ ପକ୍ଷରୁ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ ଶିବିରରେ ଯୋଗଦେଇ ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଗଞ୍ଜେଇ ଚାଷ ନ କରି ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏବଂ ପୁଲିସ୍କୁ ସର୍ବଦା ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ଶ୍ରୀ ଗୋଏଲ ପରାମର୍ଶ ଦେଇଥିଲେ। ପାଣିପାଗ, ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠାରୁ ଝଡ଼ ପବନ ସହ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 13ଟି ସ୍ଥାନର ତାପମାତ୍ରା 40°C ରେକର୍ଡ ହୋଇଥିଲା। ଆତଙ୍କବାଦର ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଶ୍ରତିବଦ୍ଧ, ଭୁଜ୍ ବାୟୁସେନା ଘାଟିରେ ବାୟୁସେନା ଯୋଦ୍ଧାଙ୍କୁ ଭେଟିବା ଅବସରରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରାଜ୍ୟରେ ଶିଳ୍ପ ତାଲିମ ପାଇଁ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଲାଗି ଓଏମ୍ସି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ। ସମ୍ବଲପୁର ଚିପିଲିମାରେ 100 କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେବ ମତ୍ସ୍ୟଚାଷ ପ୍ରକଳ୍ପ ଏବଂ ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।